ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ପଚିଶ। ଅମତ୍ସ୍ୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ। ସେ ଜିରୁସାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ଜିହୋୟାଦନ। ସେ ଜିରୁସାଲମ ନିବାସିନୀ ଥିଲେ। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ମାତ୍ର ସିଦ୍ଧ ଅନ୍ତକରଣରେ କଲେ ନାହିଁ। ତାଙ୍କର ରାଜ୍ୟ ସୁସ୍ଥିର ହୁଅନ୍ତେ ସେ ତାଙ୍କର ପିତା ରାଜାଙ୍କର ହତ୍ୟାକାରୀ ଆପଣା ଦାସମାନଙ୍କୁ ବଦ୍ଧ କଲେ, ତଥାପି ସେ ସେମାନଙ୍କ ସନ୍ତାନଗଣକୁ ବଦ୍ଧ କଲେ ନାହିଁ। ମାତ୍ର ସନ୍ତାନଗଣ ପାଇଁ ପିତୃଗଣର ପ୍ରାଣଦଣ୍ଡ ହେବ ନାହିଁ, କିମ୍ବା ପିତୃଗଣ ପାଇଁ ସନ୍ତାନଗଣର ପ୍ରାଣଦଣ୍ଡ ହେବ ନାହିଁ, କିନ୍ତୁ ପ୍ରତ୍ୟେକ ଲୋକ ନିଜ ପାପ ଲାଗି ମୃତ୍ୟୁ ଭୋଗ କରିବ। ମୋଷାଙ୍କର ବ୍ୟବସ୍ଥା ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ଏହି ଆଜ୍ଞା ପ୍ରମାଣେ କର୍ମ କଲେ। ଆହୁରି ଅମତ୍ସ୍ୟ ଜିହୁଦା ବଂଶକୁ ଏକତ୍ର କଲେ, ପୁଣି ସମସ୍ତ ଜିହୁଦା ଓ ବିନ୍ୟାବିନ୍ର ପିତୃବଂଶାନୁସାରେ ସହସ୍ରପତି ଓ ଶତପତିମାନଙ୍କ ଅଧୀନରେ ସେମାନଙ୍କୁ ଶ୍ରେଣୀବଦ୍ଧ କଲେ। ପୁଣି ସେ କୋଡ଼ିଏ ବର୍ଷ ଓ ତତ୍ତଧିକ ବୟସ୍କ ଲୋକମାନଙ୍କୁ ଗଣନା କରନ୍ତେ ବର୍ଚ୍ଛା ଓ ଢାଲ ଧରି ଯୁଦ୍ଧକୁ ଯିବାକୁ ସମର୍ଥ ତିନି ଲକ୍ଷ ବଚ୍ଛା ଲୋକ ପାଇଲେ। ମଧ୍ୟ ସେ ଏକଶହ ତାଳନ୍ତ ରୂପା ବେତନ ଦେଇ ଇସ୍ରାଏଲ ମଧ୍ୟରୁ ଏକ ଲକ୍ଷ ମହାବିକ୍ରମଶାଳୀ ଲୋକଙ୍କୁ ନିଯୁକ୍ତ କଲେ। ମାତ୍ର ପରମେଶ୍ୱରଙ୍କର ଏକ ଲୋକ ତାଙ୍କ ନିକଟକୁ ଆସି କହିଲେ, ହେ ରାଜନ, ଇସ୍ରାଏଲର ସୈନ୍ୟ ଆପଣଙ୍କ ସଙ୍ଗରେ ନ ଯାଆନ୍ତୁ, କାରଣ ସଦାପ୍ରଭୁ ଇସ୍ରାଏଲ ସଙ୍ଗରେ ଅର୍ଥାତ୍ ଇଫ୍ରାଇମ୍ର ସମସ୍ତ ସନ୍ତାନ ସଙ୍ଗରେ ନାହାନ୍ତି। ମାତ୍ର ଯେବେ ଆପଣ ଯିବେ, ତେବେ ସାହସରେ କାର୍ଯ୍ୟ କରନ୍ତୁ, ଯୁଦ୍ଧ କରିବାକୁ ବଳବାନ ହେଉନ୍ତୁ। ପରମେଶ୍ୱର ଶତ୍ରୁ ସମ୍ମୁଖରେ ଆପଣଙ୍କୁ ନିପାତ କରିବେ, କାରଣ ସାହାଯ୍ୟ କରିବାକୁ ଓ ନିପାତ କରିବାକୁ ପରମେଶ୍ୱରଙ୍କର ଶକ୍ତି ଅଛି। ତହିଁରେ ଅମତ୍ସ୍ୟ ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, ଭଲ, ମାତ୍ର ମୁଁ ଇସ୍ରାଏଲ ସୈନ୍ୟକୁ ଯେଉଁ ଏକଶହ ତାଳନ୍ତ ରୂପା ଦେଇଅଛି, ତହିଁ ପାଇଁ ଆମ୍ଭେମାନେ କ'ଣ କରିବା? ଏଥିରେ ପରମେଶ୍ୱରଙ୍କ ଲୋକ ଉତ୍ତର କଲେ, ସଦାପ୍ରଭୁ ତୁମ୍ଭକୁ ତହିଁରୁ ଅତି ଅଧିକ ଦେବାକୁ ସମର୍ଥ ଅଟନ୍ତି। ତେଣୁ ଅମତ୍ସ୍ୟ ଇଫ୍ରାଇମ୍ରୁ ଆପଣା ନିକଟକୁ ଆଗତ ସୈନ୍ୟଦଳକୁ ସେମାନଙ୍କ ଗୃହକୁ ପୁନର୍ବାର ଯିବା ପାଇଁ ପୃଥକ୍ କଲେ। ଏଣୁ ଜିହୁଦା ପ୍ରତିକୂଳରେ ସେମାନଙ୍କର କ୍ରୋଧ ଅତି ପ୍ରଜ୍ୱଳିତ ହେଲା ଓ ସେମାନେ ପ୍ରଚଣ୍ଡ କ୍ରୋଧରେ ଗୃହକୁ ଫେରିଗଲେ। ଏଉତାରେ ଅମତ୍ସ୍ୟ ସାହସିକ ହୋଇ ଆପଣା ଲୋକଙ୍କୁ କଢ଼ାଇ ନେଇ ଲବଣ ଉପତ୍ୟକାକୁ ଗଲେ ଓ ସେଇର ସନ୍ତାନଗଣର ଦଶ ସହସ୍ର ଲୋକଙ୍କୁ ବଧ କଲେ। ପୁଣି ଜିହୁଦା ସନ୍ତାନମାନେ ଅନ୍ୟ ଦଶ ସହସ୍ର ଲୋକଙ୍କୁ ଜୀବିତ ବନ୍ଦୀ କରି ନେଇଗଲେ ଓ ସେମାନଙ୍କୁ ଶୈଳଶିଖରକୁ ନେଇ ଶୈଳଶିଖରରୁ ସେମାନଙ୍କୁ ତଳେ ପକାଇଦେଲେ। ତହିଁରେ ସେ ସମସ୍ତେ ଚୂର୍ଣ୍ଣ ହୋଇଗଲେ। ମାତ୍ର ଅମତ୍ସ୍ୟ ଯେଉଁ ସେନାମାନଙ୍କୁ ଆପଣା ସଙ୍ଗେ ଯୁଦ୍ଧକୁ ଯିବା ପାଇଁ ଉପଯୁକ୍ତ ମନେ ନ କରି ଫେରାଇ ଦେଇଥିଲେ, ସେମାନେ ସମରିଆଠାରୁ ବୈଥରଣ ପର୍ଯ୍ୟନ୍ତ ପଡ଼ି ଜିହୁଦାର ନଗର ସବୁ ଆକ୍ରମଣ କଲେ ଓ ତିନି ସହସ୍ର ଲୋକଙ୍କୁ ବଧ କରି ବହୁତ ଲୁଟ୍ଦ୍ରବ୍ୟ ନେଲେ। ଅମତ୍ସ୍ୟ ଇଦୋମୀୟମାନଙ୍କୁ ସଂହାର କରି ଫେରିଆସିଲା ଉତ୍ତାରେ ସେ ସେଇର ସନ୍ତାନମାନଙ୍କ ଦେବଗଣକୁ ଆଣି ଆପଣାର ଦେବତା ହେବା ପାଇଁ ସ୍ଥାପନ କଲେ। ସେମାନଙ୍କ ସମ୍ମୁଖରେ ପ୍ରଣାମ କରି ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ। ଏହେତୁ ଅମତ୍ସ୍ୟଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ ସେ ତାଙ୍କ ନିକଟକୁ ଏକ ଭବିଷ୍ୟତ ବକ୍ତା ପଠାଇଲେ, ଯେ ତାଙ୍କୁ କହିଲା, ଯେଉଁ ଦେବଗଣ ଆପଣା ଲୋକମାନଙ୍କୁ ଆପଣା ହସ୍ତରୁ ଉଦ୍ଧାର କଲେ ନାହିଁ, ଆପଣ କି ହେତୁ ସେହି ଲୋକମାନଙ୍କ ଦେବଗଣର ଅନ୍ୱେଷଣ କରୁଅଛନ୍ତି? ସେ ତାଙ୍କୁ ଏହି କଥା କହିବା ବେଳେ ରାଜା ତାହାକୁ କହିଲେ, ଆମ୍ଭେମାନେ କ'ଣ ତୁମ୍ଭକୁ ରାଜମନ୍ତ୍ରୀ କରିଅଛୁ? ନିରସ୍ତ ହୁଅ, କାହିଁକି ମାଡ଼ ଖାଇବ? ଏଥିରେ ଭବିଷ୍ୟତ ବକ୍ତା ନିରସ୍ତ ହୋଇ କହିଲା, ମୁଁ ଜାଣେ ପରମେଶ୍ୱର ଆପଣଙ୍କୁ ବିନାଶ କରିବା ପାଇଁ ସ୍ଥିର କରିଅଛନ୍ତି, କାରଣ ଆପଣ ଏହା କରିଅଛନ୍ତି ଓ ମୋ ପରାମର୍ଶରେ କର୍ଣ୍ଣପାତ କରିନାହାନ୍ତି। ଅନନ୍ତର ଜିହୁଦାର ରାଜା ଅମତ୍ସ୍ୟ ପରାମର୍ଶ ନେଇ ଜେହୁଙ୍କର ପୌତ୍ର ଜିହୋଆହାସଙ୍କର ପୁତ୍ର ଇସ୍ରାଏଲର ରାଜା ଜୋଆସଙ୍କ ନିକଟକୁ ଲୋକ ପଠାଇ କହିଲେ, ଆସ, ଆମ୍ଭେମାନେ ପରସ୍ପର ମୁଖ ଦେଖାଦେଖି ହେବା। ତହିଁରେ ଇସ୍ରାଏଲର ରାଜା ଜୋଆସ ଜିହୁଦାର ରାଜା ଅମତ୍ସ୍ୟଙ୍କ ନିକଟକୁ ଲୋକ ପଠାଇ କହିଲେ, ଲିବାନନର କଣ୍ଟକଲତା ଲିବାନନର ଏରସ ବୃକ୍ଷ ନିକଟକୁ କହି ପଠାଇଲା, ତୁମ୍ଭ କନ୍ୟାକୁ ମୋ ପୁତ୍ର ସଙ୍ଗେ ବିବାହ ଦିଅ। ଏଥିମଧ୍ୟରେ ଲିବାନନର ଏକ ବନ୍ୟ ପଶୁ ନିକଟ ଦେଇ ଯାଉ ଯାଉ ସେହି କଣ୍ଟକଲତାକୁ ଦଳି ପକାଇଲା, ଦେଖ, ତୁମ୍ଭେ ଇଦମ୍କୁ ପରାସ୍ତ କରିଅଛ ବୋଲି କହୁଅଛ, ତେଣୁ ଦର୍ପ କରିବା ପାଇଁ ତୁମ୍ଭ ମନ ତୁମ୍ଭକୁ ପ୍ରବୃତ୍ତି ଦେଉଅଛି। ଏବେ ଆପଣା ଘରେ ଥାଅ, ଆପଣାର ଅମଙ୍ଗଳ ପାଇଁ କାହିଁକି ବିରୋଧ କରିବ? ପୁଣି ତୁମ୍ଭେ ଓ ତୁମ୍ଭ ସଙ୍ଗେ ଜିହୁଦା ଦୁହେଁ କାହିଁକି ପତିତ ହେବ? ମାତ୍ର ଅମତ୍ସ୍ୟ ଶୁଣିଲେ ନାହିଁ, କାରଣ ଲୋକମାନେ ଇଦମୀୟ ଦେବଗଣର ଅନ୍ୱେଷଣ କରିବା ହେତୁରୁ ପରମେଶ୍ୱର ଯେପରି ସେମାନଙ୍କ ଶତ୍ରୁଗଣ ହସ୍ତରେ ସେମାନଙ୍କୁ ସମର୍ପଣ କରିବେ, ଏଥିପାଇଁ ତାହାଙ୍କ ଆଡୁ ଏହି ଘଟଣା ହେଲା। ତେଣୁ ଇସ୍ରାଏଲର ରାଜା ଜୋୟାସ ଗଲେ ଆଉ ଜିହୁଦାର ଅଧିକାରସ୍ଥ ବୈତ୍ସେମସ୍ରେ ସେ ଓ ଜିହୁଦାର ରାଜା ଅମତ୍ସ୍ୟ ପରସ୍ପର ମୁଖ ଦେଖାଦେଖି ହେଲେ। ଏଥିରେ ଇସ୍ରାଏଲ ସମ୍ମୁଖରେ ଜିହୁଦା ପରାସ୍ତ ହେଲା। ତହିଁରେ ସେମାନେ ପ୍ରତ୍ୟେକ ଆପଣା ଆପଣା ତମ୍ବୁକୁ ପଳାଇଲେ, ଆଉ ଇସ୍ରାଏଲର ରାଜା ଜୋୟାସ ବୈତ୍ସେମସ୍ରେ ଜିହୁଆସ୍କର ପୌତ୍ର ଜୋୟାସ୍କର ପୁତ୍ର ଜିହୁଦାର ରାଜା ଅମତ୍ସ୍ୟଙ୍କୁ ଧରି ଜିରୁସାଲମକୁ ଆଣିଲେ ଓ ଇଫ୍ରାଇମ୍ର ନଗରଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ଜିରୁସାଲମର 400 ହାତ ପ୍ରାଚୀର ଭାଙ୍ଗି ପକାଇଲେ। ପୁଣି ପରମେଶ୍ୱରଙ୍କ ଗୃହରେ ଓବେଦ ଇଦମର ଅଧୀନରେ ପ୍ରାପ୍ତ ସକଳ ସୁବର୍ଣ୍ଣ ଓ ରୌପ୍ୟ ଓ ସକଳ ପାତ୍ର ଓ ରାଜଗୃହର ଧନ ମଧ୍ୟ ବନ୍ଧକ ଥିବା ଲୋକମାନଙ୍କୁ ନେଇ ସମରିଆକୁ ଫେରିଗଲେ। ଇସ୍ରାଏଲର ରାଜା ଜିହୁଆସ୍କର ପୁତ୍ର ଜୋୟାସ୍କର ମୃତ୍ୟୁ ଉତ୍ତାରେ ଜିହୁଦାର ରାଜା ଜୋୟାସ୍କର ପୁତ୍ର ଅମତ୍ସ୍ୟ 15 ବର୍ଷ ବଞ୍ଚିଲେ। ଏହି ଅମତ୍ସ୍ୟଙ୍କର ଅବଶିଷ୍ଟ କ୍ରିୟାର ଆଦ୍ୟନ୍ତ ବୃତ୍ତାନ୍ତ କ'ଣ ଜିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଅମତ୍ସ୍ୟ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହେବା ସମୟଠାରୁ ଲୋକମାନେ ଜିରୁସାଲମରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ତହିଁରେ ସେ ଲାଖିସ୍କୁ ପଳାଇଲେ, ମାତ୍ର ସେମାନେ ତାଙ୍କ ପଛେ ଲାଖିସ୍କୁ ଲୋକ ପଠାଇ ସେଠାରେ ତାଙ୍କୁ ବଧ କଲେ। ପୁଣି ସେମାନେ ଅଶ୍ୱମାନଙ୍କ ଉପରେ ତାଙ୍କୁ ଆଣି ଜିହୁଦା ନଗରରେ ତାଙ୍କର ପିତୃଗଣ ସହିତ ତାଙ୍କୁ କବର ଦେଲେ।